ଛବି ଅଠର ମଶା ମରୁପ୍ରାନ୍ତର ମଧ୍ୟ ଦେଇ ଲୋକମାନଙ୍କୁ ଘେନିଗଲେ। ସେମାନଙ୍କ ପାଖରେ ଖାଦ୍ୟ କମ୍ ଥିଲା, ତେଣୁ ପରମେଶ୍ୱର ସେମାନଙ୍କୁ ଯୋଗେଇ ଦେଲେ। ପ୍ରତି ପ୍ରଭାତରେ ଛୋଟ ଛୋଟ ଗୋଲାକାର ଖଣ୍ଡ ପରି ବାହାର ଭୂମିରେ ପଡ଼ୁଥିଲା, ଲୋକେ ତାହାକୁ ମାନା କହିଲେ। ପୁଣି ପ୍ରତି ସନ୍ଧ୍ୟାରେ ଲୋକମାନଙ୍କ ପାଇଁ ପକ୍ଷୀ ଯୋଗେଇଥିଲେ। ଯେତେବେଳେ ପାଣିର ଅଭାବ ହେଲା, ଈଶ୍ୱର ମଶାଙ୍କୁ କହିଲେ, ଆପଣାର ଜଷ୍ଟି ନେଇ ଶୈଳକୁ ଆଘାତ କର। ତହିଁରୁ ଲୋକେମାନେ ପାନ କରିବାକୁ ଜଳ ପାଇଲେ। ଏହି ମରୁପ୍ରାନ୍ତରେ 40 ବର୍ଷ ପର୍ଯ୍ୟନ୍ତ ଈଶ୍ୱର ଲୋକମାନଙ୍କର ଯତ୍ନ ନେଲେ।